ধন্যবাদ ভক্তবৃন্দ। ଏକ ଭିନ୍ନ ସ୍ୱାଦର ଭକ୍ତି ଗୀତ ଆପଣମାନେ ଶୁଣିଲେ ଜାଣିପାରିବେ, ନୂଆ ପ୍ରକାର ନୂତନ ପ୍ରକାର ଲେଖା, ଟିକେ ପୁରାଣ ଭିତରୁ ଏ ଗୀତକୁ ମୁଁ ତିଆରି କରିଛି। ଜଗନ୍ନାଥଙ୍କୁ ତ କେବଳ ରହସ୍ୟ କରିହେବ, ଥଟା କରିହେବ, କାହିଁକିନା ସେ ଥଟାର ପ୍ରତୀକ ରହସ୍ୟର ସାଗର, ରସ ସାଗର। ଭକ୍ତ କହୁଛି ଆଜି ଏତେ ଲକ୍ଷ ଲୋକ, ରେଡିଓ କହିଲା, ଟିଭି କହିଲା, 20 ଲକ୍ଷ ଲୋକ ହେଇଛନ୍ତି ଜଗନ୍ନାଥଙ୍କ ବଡ଼ଦାଣ୍ଡରେ। ହା ହା ଅପୂର୍ବ। ଭକ୍ତ କହୁଛନ୍ତି ଇଏ କିଏ ସେ ଆସୁଛନ୍ତି, କାହା ପାଇଁ ଏତେ ଲୋକ? ମୁଁ ତାଙ୍କୁ ବୁଝେଇଲି, ରେ ମନ ଟିକେ ଧ୍ୟାନ ଦେ, ଜନସମୁଦ୍ର ଜନସମୁଦ୍ର, ଆହା ସୋରିଷ ବୁଣିଲେ ତଳେ ପଡ଼ୁନାହିଁ ଏତେ ଲୋକ। ଜନସମୁଦ୍ରରେ ଲହଡ଼ି ଆସୁଛି ମାଳ ମାଳ, ବରୁଣ ରଜାର ଜୋଇ ପୁଅ ଯାଏ ଗୁଣ୍ଡିଚା ଘର ଗୁଣ୍ଡିଚା ଘର। ପୁନଃ ଲହଡ଼ିରେ ନାବ ଭାସୁଛି ଜଇଁ ବନ୍ଦୀ ଘୋଷଣାବେ ବସିଛି,
ପ୍ରଭୁ।